ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜ ଦ୍ୱାଦଶୀ ତିଥିନ ରଥମାନକେ ମହାପୁରୁମାନଙ୍କୁ ଅଧରପଣା ଭୋଗ ଲଗାଯିବା। ଅଧରପଣା ନୀତି ରାତି 8 ବଜେ କରବାର୍କେ ଶ୍ରୀମନ୍ଦିର ପ୍ରଶାସନ ତରଫୁ ସମୟ ଧାରିଜ କରାଯାଇଛି। ଇ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ଗୋଟିଏ ରିପୋର୍ଟ।
ଶ୍ରୀକ୍ଷେତ୍ର ପୁରୀ ନୟାଜ ରଥାରୂଢ ମହାପୁରୁମାନଙ୍କର ମଧ୍ୟାହ୍ନ ଧୂପ ନୀତି ସଲାଉତୁରୁ ଅଧରପଣା ନୀତି କରାଯିବା। ଫି ବଛର ରଥଥି ମହାପୁରୁମାନଙ୍କ ଲାଗି 3 ଲେଖା ପଣା ଭୋଗ ତିଆରି କରାହେବା। ସର୍ କଦେଲ ଖିର୍ସା ଗୋଲମରିଚ କର୍ପୁର ଆଉ ଜାଇଫଲ ବାଗିର ତରଫଥି ସେବକମାନେ ଇ ପଣା ତିଆରି କରସନ୍। ମହାପୁରୁମାନଙ୍କର ଅଧର ଉଚ୍ଚାର ମାଟିରେ ହାଣିଥି ପଣା ଭୋଗ ଲଗାଯାଇକରି ହାଣି ଭଙ୍ଗାଯାଏସି। କୁମ୍ଭାରମାନେ 9 ଅଧର ହାଣି ତିଆରି କରିକରି ଫି ବଛର ଯୋଗେଇ ଦେସନ୍। ଅଧର ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ ରାଘବ ଦାସ ମଠ ଆଉ ବଡ଼ ଓଡ଼ିଆ ମଠ ତରଫୁ ସବୁ ପ୍ରକାର ତୟାରୀ ଶେଷ ହେଇଛି। କିମ୍ବଦନ୍ତୀ ଅନୁସାରେ ଇ ପଣା ଭୋଗ ରଥ ପାର୍ଶ୍ୱ ଦେବାଦେବୀ ଅଶରୀର ଆଉ ଚଣ୍ଡୀ ଚାମୁଣ୍ଡାଙ୍କର ଉଦ୍ଦେଶ୍ୟ ସମର୍ପଣ କରାଯାଏସି। ଏହି ପଣା ପାଇକରି ସେମାନେ ମୁକ୍ତି ପାଇସନ୍ ବୋଲି ବିଶ୍ୱାସ କରାଯାଏସି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ଦ୍ୱାଦଶୀ ତିଥିନ ଆଜି ଶ୍ରୀମନ୍ଦିରନ ଗରୁଡ଼ ଶୟନ ନୀତି କରାଯିବା। ଗରୁଡ଼ ସ୍ତମ୍ଭ ଆଗାଡ଼େ ଶୁଦ୍ଧ ସୁଆର ପୂଜା କରବାର ଉତ୍ତରୁ ପୂଜା ସାମନ୍ତ ଗରୁଡ଼ଙ୍କର ମହାସ୍ନାନ ଆଉ ବାକି ନୀତି କରବେ। ଗଲାକାଲି ହରିଶୟନ ନୀତି ହୋଇଥିବାର ବେଳେ ମହାପୁରୁମାନଙ୍କର ପାଖେ ଶୟନ କରବାର ଲାଗି ଗରୁଡ଼ଙ୍କୁ ପ୍ରାର୍ଥନା କରାଯିବା। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ହେବା। ୟୁନିଟ୍ 2 ଅଶୋକନଗର ଶୁଣାଣି ଶିବିରଠାରେ ଆଜି ଦିନ 10 ବଜେନୁ ମୁଖ୍ୟମନ୍ତ୍ରୀ ଲୋକଙ୍କର ଅଭିଯୋଗର ଶୁଣାଣି କରିବେ। ଗଲା 30 ଦିନ ଏହି ଶୁଣାଣି ଲାଗି ପଞ୍ଜୀକରଣ କରିଥିବା ଅଭିଯୋଗକାରୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ କରିପାରିବେ। 2025-26 ଶିକ୍ଷାବର୍ଷରେ ଯୁକ୍ତ 3 ପାଠ୍ୟକ୍ରମ ଲାଗି ଆଜିଠାନୁ ୱେଟିଂ ଲିଷ୍ଟ ଆଉ ସ୍ପଟ୍ ନାଁ ଲେଖା ପ୍ରକ୍ରିୟା ମୂଲ ହେବା। 10 ଭିତରେ ଏଥିଲାଗି ଆବେଦନର ସୁଯୋଗ ମିଳିପାରବା ଆଉ 12 ଦିନ ମେଧା ତାଲିକା ବାହାରବା। ହେଲେ ଆଇବା 10 ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମିନକିରା ବନାଞ୍ଚଲ ପ୍ରଭାସୁଣୀ ସଂରକ୍ଷୀ ଜଙ୍ଗଲ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲ ୱାଚ୍ ଟାୱାର ଉଦ୍ଘାଟନ କରିଛନ୍। ଜଳସମ୍ପଦ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା କରାଯିବାର ସହିତ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶର ଭରପୂର ମଜା ନେଇପାରିବେ ବୋଲି ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ବରଗଡ଼ ଜିଲ୍ଲା ଶିଶୁ ଅଧିକାରୀଙ୍କ ଚେରେଷ୍ଟାଥି ଗଲା 4 ଜିଲ୍ଲାର ଅତାବିରା ବ୍ଲକ୍ନ ଚାଲିଥିବା ଗୋଟିଏ ବାଲ୍ୟ ବିବାହକେ ରୋକାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ସୁରକ୍ଷା ୟୁନିଟ୍ ଆଉ ଶିଶୁ ହେଲ୍ପଲାଇନ୍ଙ୍କ ନିର୍ଦ୍ଦେଶଥି ଅତାବିରା ଆଇସିଡିଏସ୍ଙ୍କ ସହଯୋଗଥି ବାଲ୍ୟ ବିବାହକେ ବନ୍ଦ କରାଯାଇଥିବାର ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ନାୟକପଡ଼ା ଗୁମ୍ଫାଠାରେ ଥିବା ପାତାଳି ଶ୍ରୀକ୍ଷେତ୍ରଠାରେ ବାସି ବାହୁଡ଼ା ଯାତ୍ରା ସହିତ ସୁନାବେଶ ଗଲାକାଲି ହୋଇଯାଇଛି। ବୌଦ୍ଧ ସହରର ବୁଟୁପାଲି ସଦର ବ୍ଲକ ନାରାୟଣନଗର ସାହାଜପାଲ ବାଉଁଶୁଣୀଗଡ଼ଠାରେ ଫିଲ୍ ବାହୁଡ଼ା ଯାତ୍ରା ଆଉ ସୁନାବେଶ ହୋଇଯାଇଛି। ଧାଡ଼ି ପହଣ୍ଡିଥି ମହାପୁରୁମାନଙ୍କୁ ଅନାଯାଇକରି ରଥନ ବିଜେ କରାଯାଇଥିଲା। ତାର ଉତ୍ତରୁ ଛୁଆମାନଙ୍କୁ ରଥ ଛୁଆଁ ଯାଇଥିଲା। ବଡ଼ଭାଗୀ ଜାଗାନ ବେଲବୁଡ଼ର 6 ରଥଘିଚା ମୂଲ ହୋଇଥିଲା। ଡେରି ରାତିଥି ରଥ ମନ୍ଦିର ପାଖେ ପହଞ୍ଚିଲା ଉତ୍ତରୁ ସୁନାବେଶ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଦୌରା ଜଜ୍ ଆଉ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପରଞ୍ଜନ ପଟ୍ଟନାୟକଙ୍କ ସହିତ ବିଚାରପତି ଆଉ ଆଇନଜୀବୀମାନେ ଯୋଗ ଦେଇକରି ଗଛ ଯୋଗାଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଆଉ ଗଛ ଲଗାବାର ଉପକାରିତା ବାବଦେ ବୁଝାଇଥିଲେ। ଇତାର ସହିତ ପ୍ରାଧିକରଣର ଟୋଲ୍ ଫ୍ରି ନମ୍ଘର ଆଉ ଭିନ୍ ଭିନ୍ ଆଇନ ଉପରେ ସଚେତନ କରାଇଥିଲେ। ଭାରତୀୟ ଧାବକ ଅନିମେଶ କୁଜୁର ଗ୍ରୀସ୍ଠାରେ ଚାଲିଥିବା ଡ୍ରୋମିଆ ଅନ୍ତର୍ଜାତୀୟ ସ୍ପ୍ରିଣ୍ଟ ଆଉ ରିଲେ ମିଟ୍ଥି 10.18 ସେକେଣ୍ଡଥି 100 ଦୌଡ଼ିକରି ନୂଆ ରେକର୍ଡ ବନେଇଛନ୍। ପ୍ରତିଯୋଗିତାଥି ଅନିମେଶ 3 ରହିଥିଲେ ବିଲ୍ ପହେଲା କରି ଜଣେ ଭାରତୀୟ ଭାବେ ସେ ଇ ରେକର୍ଡ ସ୍ଥାପନା କରିଛନ୍। ହୀରାକୁଦ ଜଳଭଣ୍ଡାରନୁ ଇହାଦେ 20 ଗେଟ୍ ଦେଇକରି ବର୍ଡ ପାଣି ଛଡ଼ାଯାଉଛି। ଗଲାକାଲି ଏ ବଛରର ପହିଲା ବର୍ଡ ପାଣି ଛଡ଼ାଯାଇଛି। ରାତି 9 ତକ ଜଳଭଣ୍ଡାରର ଜଳସ୍ତର 609.93 ଫୁଟ ରହିଥିଲା। ଏ ସମୟଥି ଜଳଭଣ୍ଡାରକେ 250,102 କ୍ୟୁସେକ୍ ପାଣି ଆସୁଥିବାର ବେଲ୍କେ 20 ଗେଟ୍ ଭିନ୍ ଭିନ୍ କେନାଲ ଆଉ ପାୱାର ଚ୍ୟାନେଲ ଦେଇକରି 3,36,506 କ୍ୟୁସେକ୍ ପାଣି ଛଡ଼ାଯାଉଛି। ରାଜ୍ୟ ମୌସୁମୀ ସକ୍ରିୟ ରହିଥିବାର ବେଲ୍କେ ଗଲାକାଲି ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ଇତାର ଆଖରପାଖର ଇଲାକାନ ଫେର୍ ଗୋଟେ ଲଘୁଚାପ କ୍ଷେତ୍ର ବନିଛେ। ଇତାର ପ୍ରଭାବଥି ଆଜି ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ବର୍ଷା ଲାଗି ରହିବା। ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ଦେବଗଡ଼ ନୂଆପଡ଼ା କେନ୍ଦୁଝର ଆର୍ ଅନୁଗୁଳ ଜିଲ୍ଲାକେ ଜବର ବର୍ଷା ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।